आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर, पाठपढ़ा और लक्ष्य भितरे संतुलन रखिकी आगे बढ़वार के छात्र छात्री मानको परामर्श देले प्रधानमंत्री। परीक्षा पे चर्चार 9 नंबर संस्करण थी कले विचार विनिमय। व्यवस्था और जनता भितरे थिबा व्यवधान दूर करवार लगी सरकार अहरह काम करुछन कहले मुख्यमंत्री। राज्य आबाकाल ठानु फाइलेरिया निराकरण आउ क्रिमिनेशन लगी दिया उसु और ओडिशा माध्यमिक शिक्षा परिषद परिचालित मैट्रिक परीक्षा लगी आबाकाल ठानु केन्द्र मान के पठाजिबा प्रश्नपत्र। पाठपढ़ा और भविष्यत लक्ष्य आमर जीवंती बहुत गुरुत्व रखसी। हेथिर लागि पाठपढ़ा और लक्ष्य भितरे संतुलन रखिकी छात्र छात्री मानको आगे बढ़वार के हेबा बोली प्रधानमंत्री नरेन्द्र मोदी परामर्श देछन। परीक्षा पे चर्चार 9 नंबर संस्करण 2 नंबर क्षिप्ति प्रधानमंत्री श्री मोदी आय छात्र छात्री मानक संगे वार्तालाप करी चापमुक्त परीक्षा बाबदे बुझेछन। छात्र छात्री मानक छोट छोट स्टार्टअप नु से उद्योगी यात्रा के मूल करबार के प्रधानमंत्री परामर्श देकरी कहिछन। छोट छोट योजना माने आके बहुत बड़ प्रकल्प हेबार संभावना थीसी। हेथिर लागि छात्र छात्री माने शिल्प क्षेत्र नथिबार लोकक ठानु शिक्षा पाइकरी कर्मक्षेत्र न लगाबार के परामर्श देछन। प्रधानमंत्री कहिछन एआई र लागि देखा देउथुबा डर आर भविष्यत उपरे इतार प्रभाव बाबते प्रधानमंत्री कहिछन ई क्षेत्र थी छात्र छात्री मानको निर्णायक हेबार के पड़बा। प्रजुक्ति विद्या दुनिया थी चूड़ांत निष्पत्ति खाली मनुष्य हेबार कथा। प्रजुक्ति विद्या के बुद्धिमत्तार विकल्प हेबार के नाई देबार लगी प्रधानमंत्री छात्र छात्री मानको परामर्श दीछन।
हर युग में जब भी कोई नई टेक्नोलॉजी चर्चा होती है, कंप्यूटर आया तो चर्चा हो रही, क्या हो जाएगा सब, तो ये हर युग की ये चर्चा का विषय रहा है। हमें किसी चीज से डरना नहीं चाहिए, हमारी कोशिश होनी चाहिए हम उसके गुलाम नहीं बनेंगे। मैं अपने जीवन में मैं ही निर्णायक रहूंगा, वो मेरा मालिक नहीं बनेगा। जैसे कुछ बच्चों का है मोबाइल, उनका मालिक बन गया। अगर मोबाइल नहीं है तो खाना नहीं खा सकता, मतलब ये आप उसके गुलाम बन गए। मैं गुलाम नहीं बन, एक बार मन में ये पक्का कर।
परीक्षा पे चर्चार 9 नंबर संस्करण 2 नंबर क्षेप्ति आज तमिलनाडु कोयम्बाटूर, छत्तीसगढ़ रायपुर, गुजरात देवमुग्रा आउ आसाम गुवाहाटी परीक्षा योद्धा मानक संगे प्रधानमंत्री भाव विनिमय करते। व्यवस्था और जनता भितर व्यवधान दूर करवा लगी सरकार अहरह काम करुछन बोली मुख्यमंत्री मोहन चरण माझी कहिछन। भुवनेश्वर यूनिट 2 नथिबा मुख्यमंत्री जन अभियोग शुणाणी प्रकोष्ठ न आज लोकंकर अभियोग मानक शुणाणी करिकि श्री माझी कहिछन राज्य सरकारक लागि सबु नागरिकंकर कथा गुरुत्वपूर्ण आए। साधारण लोकंकर समस्या अभियोग के गंभीरतार सहित विचार करिकि तार तुर्ति और स्थायी समाधान करबार उपरे सरकार प्राथमिकता दौछन। प्रशासन के सीधा सलक लोकंकर पाखे पहुंचाबार आउ गोटे समृद्ध आउ न्यायपूर्ण समाज गठन दिगे सरकारकर ई चेष्टा जारी रहबा बोली श्री माझी कहिछन। मुख्यमंत्री मोहन चरण माझी आबाकाल 250 नुआ एम्बुलेंस गाड़ी शुभारंभ करबे। आबाकाल सकाल 11 बजे भुवनेश्वर कलिंग स्टेडियम न इतार उद्घाटनी समारोह आयोजन करा जाइछि। समारोह ती स्वास्थ्य और परिवार कल्याण मंत्री डॉ मुकेश महालिंगकर सहित भिन्न भिन्न अतिथि माने जोगदेबार कार्यसूची रहिछि। उपमुख्यमंत्री प्रभाती परिडा आजठानु 2 दिनिया कलाहांडी आउ कंधमाल गस्त करिछन। गस्तर पहला दिने आज उपमुख्यमंत्री श्रीमती परिडा कलाहांडी जिल्लान भिन्न भिन्न कार्यक्रम थी जोग देछन। उपमुख्यमंत्री उत्केला विमान बंदर न उतरला उतरु दलर नेता आउ कर्मी मानकर संगे गुटे बैठक थी जोग देथिले। तार उतरु श्रीमती परिडा गुर्जी मुंडा जोगमाय पीठन माँकर दर्शन करबार सहित पीठर विकास लागि प्रस्तावित प्रकल्प मानकर स्थितिर समीक्षा करथिले। खूब जल्दी जोगमाय पीठके पर्यटन स्थलीर मान्यता दियाजिबा बोली ई अवसरे उपमुख्यमंत्री श्रीमती परिडा कहिछन। केसिंगा संस्कृति भवन हेथिबा सिटीजन्स फोरम वार्षिक उत्सव थी जोग देकरी श्रीमती परिडा कहिछन जिल्लाके पर्यटन क्षेत्र उत्कर्ष केन्द्र करबारके सरकार लक्ष्य रखिछन। हस्तंत क्षेत्र थी काम करुवा महिला मानक लगे गुटे क्लस्टर टूरिज्म व्यवस्था भेल करबार के से कहिछन। राज्य कोषागार निर्देशालय स्वतंत्र कोषागार तरफ आजठानु राष्ट्रीय पेंशन योजना एनपीएस सेवा सप्ताह पालन करा जाउछे। कार्यक्रम आइबा 13 तारीख तक चलवा। ई समयथी एनपीएस थी सामिल थिबा राज्य सरकारक सबु कर्मचारी आ उठाण आ वितरण अधिकारी मानकर भिन्न भिन्न समस्या समाधान करा जिबा। आपण माने खबर सुनुछन आकाशवाणी संबलपुर केन्द्रनु। राज्य आबाकाल ठानु फाइलेरिया निराकरण आउ क्रिमिनेशन लागि सामूहिक उसु खुआजिबा। 19 तारीख तक हेबार के थिबा कार्यक्रम थी बलांगीर बरगड़ गंजाम ढेंकानाल जाजपुर जिलार 7 ब्लक आउ सहरांचल लोकु फाइलेरिया निरोधी उसु खुआजिबा। आशाकर्मी आउ तालीम पाइथिबा स्वेच्छासेवी माने घर स्कूल कलेज आउ अफिस मानके जाइकरी उसु खुआबे। ଇ ବଛର ମେଟ୍ରିକ ପରୀକ୍ଷା ଆଇବା 19 ତାରିଖ ନୁ ମୂଲ ହେବା। ଏଥିଲାଗି ଆଇବା କାଲିଠାନୁ ପରୀକ୍ଷା କେନ୍ଦ୍ର ମାନକେ ପ୍ରଶ୍ନପତ୍ର ପଠାଯିବାର ମୂଲ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍। ଶ୍ରୀ ତରାଇଙ୍କ ସୂଚନା ଅନୁସାରେ ଇ ବଛର ରାଜ୍ୟରେ 3082 କେନ୍ଦ୍ରନ ପରୀକ୍ଷା କରାଯିବା। ପହିଲା କ୍ଷେପ୍ତି ଆଇବାକାଲି 4 ଜିଲ୍ଲାକେ ପ୍ରଶ୍ନପତ୍ର ପଠାଯିବା। ପ୍ରଶ୍ନପତ୍ର ରଖବାର ଲାଗି 322 ନୋଡାଲ ସେଣ୍ଟର ରହିଛି। ସବୁ ସେଣ୍ଟରନ କଡ଼ା ସୁରକ୍ଷା ସହିତ ସିସିଟିଭି ବ୍ୟବସ୍ଥା କରାଯାଇଛି। ନକ୍ସଲ ପ୍ରଭାବିତ କନ୍ଧମାଳ ଆଉ ମାଲକାନଗିରି ଜିଲ୍ଲାନ ସୁରକ୍ଷା ଥିତିକେ ନଜରତି ରଖିକରି 17 ଥାନାନ ପ୍ରଶ୍ନପତ୍ର ରଖାଯିବା। ଆଇବା 17 ତାରିଖ ତକ ସବୁ ଜାଗାକେ ପ୍ରଶ୍ନପତ୍ରମାନେ ପହଞ୍ଚିଯିବା ବୋଲି ଶ୍ରୀ ତରାଇ କହିଛନ୍।
ସୁଚାରୁ ରୂପେ ପରୀକ୍ଷା କରିବା ପାଇଁ ଆମେ ପ୍ରଶ୍ନପତ୍ର ଆଗରୁ ପଠାଉଛୁ ଏବଂ ପ୍ରଶ୍ନପତ୍ର ଆଗରୁ ଯାଇକରି 322 ନୋଡାଲ ସେଣ୍ଟର ବା କୋଶ୍ଚିନ୍ ହବ୍ରେ ରହିବ। ଆସନ୍ତା 10 ତାରିଖରୁ 16 ତାରିଖ ଭିତରେ କୋଶ୍ଚିନ୍ ଯାଇକି ନୋଡାଲ ସେଣ୍ଟରରେ ରହିଯିବ। ତାପରେ ନୋଡାଲ ସେଣ୍ଟରରୁ ପରୀକ୍ଷା ଦିନ ପରୀକ୍ଷା କେନ୍ଦ୍ରମାନଙ୍କୁ କୋଶ୍ଚିନ୍ ଯାଇ ପହଞ୍ଚିବ ଏବଂ ପରୀକ୍ଷା ଆମର 9:30 ପର୍ଯ୍ୟନ୍ତ ଚାଲିବ ଏବଂ ଯେଉଁମାନେ ଗଣିତ ବିଷୟ ଯେଉଁଦିନ ଅଛି ସେଦିନ 15 ମିନିଟ୍ ସମୟ ଅଧିକା ଦିଆଯାଏ ପିଲାମାନଙ୍କୁ ଦିଆଯାଏ ଏବଂ ଯେଉଁ ଆମର ଭିନ୍ନକ୍ଷମ ଭାଇ ଭଉଣୀମାନେ ଛୋଟ ପିଲାମାନେ ଅଛନ୍ତି ତାଙ୍କ ପାଇଁ ଆମେ ସ୍ପେଶାଲ କରିଛୁ ଇନ୍ଷ୍ଟ୍ରକ୍ସନ୍ ଦେଇଛୁ ଯେ ସେମାନେ ଗ୍ରାଉଣ୍ଡ ଫ୍ଲୋର୍ରେ ପରୀକ୍ଷା ସେଣ୍ଟର କରାଇବେ।
ସୂଚନା ଅନୁସାରେ ଇ ବଛର ରାଜ୍ୟ 5,61,000 ଅଧିକା ଛାତ୍ରଛାତ୍ରୀ ମେଟ୍ରିକ୍ ପରୀକ୍ଷା ଦେବା ଲାଗି ଫର୍ମ ଫିଲ୍ଅପ୍ କରିଛନ୍। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ନ ଭିନ୍ଭିନ୍ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ କରିବା ସହିତ ଭୂମିହୀନମାନଙ୍କୁ ଜମିପଟ୍ଟା ବାଣ୍ଟିଛନ୍। 72 ଲକ୍ଷ ଟଙ୍କା ଥି ପିପ୍ଲିକାନିନୁ କୁମାରବନ୍ଦ ରାସ୍ତା ସେତୁ, 9,42,00,000 ଟଙ୍କାର ସୁନାରୀ ଛକ ବଲଣ୍ଡା ରାସ୍ତାର ଉନ୍ନତିକରଣ ସହିତ ଭିନ୍ଭିନ୍ ପ୍ରକଳ୍ପ ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ କାର୍ଯ୍ୟାଳୟନ ଜନଶୁଣାଣି ଶିବିର ହୋଇଯାଇଛି। ଶିବିର ଥି 59 ଅଭିଯୋଗ ଆସିଥିଲା, ସେଥୁ 4 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଏ ଅବସରରେ ରେଡ୍କ୍ରସ୍ ତରଫୁ ଜଣେ ହିତାଧିକାରୀଙ୍କୁ 15,000 ଟଙ୍କା ସାହାଯ୍ୟ ଆଉ 2 ସ୍ୱୟଂସହାୟକ ଗୋଷ୍ଠୀକେ 10,00,000 ଟଙ୍କାର ଚେକ୍ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ବ୍ଲକ୍ ବାଙ୍କିଘିଡ଼ି ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର ଥି 144 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭଟ୍ଲି ପଞ୍ଚାୟତ ସମିତି ପରିସରନ ହୋଇଥିବା ଶିବିର ଥି 48 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟନ ହୋଇଥିବା ଜନଶୁଣାଣି ଶିବିର ଥି 84 ଅଭିଯୋଗ ଆସିଥିବା ବେଳେ 31 ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ପଞ୍ଚାୟତ ସମିତି ପରିସରନ ହୋଇଥିବା ଶିବିର ଥି 12 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ପରିସରନ ହୋଇଥିବା ଜନଶୁଣାଣି ଶିବିର ଥି 73 ଅଭିଯୋଗ ଆସିଥିଲା। ଏ ଅବସରରେ ଜଣେ ହିତାଧିକାରୀଙ୍କୁ ରେଡ୍କ୍ରସ୍ ତରଫୁ 10,000 ଟଙ୍କାର ସାହାଯ୍ୟ ଦିଆଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପାଲଝର କୃଷି ବିଜ୍ଞାନ କେନ୍ଦ୍ର ପରିସରନ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀର ବୈଠକ ହୋଇଯାଇଛି। ବୈଠକଟି ଚିପ୍ଲିମା କୃଷି ଆଉ ଉଦ୍ୟାନ କୃଷି ମହାବିଦ୍ୟାଳୟର କୁଳପତି ଡକ୍ଟର ରଞ୍ଜନ କୁମାର ତରାଇ, ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସର୍ବାଣୀ ଦାସ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ସରସରାନ ଚାଲିଥିବା ରାଜ୍ୟସ୍ତରୀୟ ବାବା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ ଭଞ୍ଜନଗର ସିବି ଫୁଟବଲ ଏକାଡେମୀକେ 2-1 ହରେଇକରି ଭୁବନେଶ୍ୱର ଫ୍ରେଣ୍ଡସ୍ ପାରାଡାଇଜ୍ ଦଲ ଚାମ୍ପିୟନ ହୋଇଛି। ଉଦ୍ଯାପନୀ ସମାରୋହରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026 3 ଦିନେ ଆଜି ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ବଲାଙ୍ଗୀର ଦଲ 6-5 ଦେବଗଡ଼ ଦଲକେ ହରିଛି। ଆଇବାକାଲି ସୁବର୍ଣ୍ଣପୁର ଆଉ ସୁନ୍ଦରଗଡ଼ ଭିତରେ ମ୍ୟାଚ୍ ଖେଳାଯିବା। ଫେଡେରେସନ୍ ଅଫ୍ ହକି ଇଣ୍ଡିଆ ତରଫୁ ହେଉଥିବା ପୁରୁଷ ହକି ପ୍ରୋ ଲିଗ୍ 2025-26 ରାଉରକେଲା ଖେପ୍ ମ୍ୟାଚ୍ ଆଇବାକାଲିଠାନୁ ମୂଲ ହେବା। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ର ଆଇବା 15 ତାରିଖ ତକ ଫି ଦିନର ସଞ୍ଜବେଲର 7:30 ସବୁ ମ୍ୟାଚ୍ ଖେଳାଯିବା। ଏହି ଖେପ୍ଟି ଆୟୋଜକ ଭାରତ, ବେଲ୍ଜିୟମ୍ ଆଉ ଆର୍ଜେଣ୍ଟିନା ଭିତରେ ମ୍ୟାଚ୍ ଖେଳାଯିବା। ଆଇବାକାଲି ପହିଲା ମ୍ୟାଚ୍ ଭାରତ ଆଉ ବେଲ୍ଜିୟମ୍ ଭିତରେ ଖେଳାଯିବା ବୋଲି ଆୟୋଜକଙ୍କ ତରଫୁ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟ ଦିନର ତାପମାତ୍ରା କମ୍ବାର ସହିତ ଶୀତର ପ୍ରଭାବ ଦେଖବାରକେ ମିଳୁଛି। ଆଇବା 3 ଭିତରେ ରାତିର ତାପମାତ୍ରା 2-3 ତକ ବଢ଼ିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଶେଷ ମୁଖିଆ ଖବର ଫେରଖାଏ ପାଠପଢ଼ା ଆଉ ଲକ୍ଷ୍ୟ ଭିତରେ ସନ୍ତୁଳନ ରଖିକରି ଆଗକେ ବଢ଼ବାରକେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚାର 9 ସଂସ୍କରଣ ଥି କଲେ ବିଚାର ବିନିମୟ। ବ୍ୟବସ୍ଥା ଓ ଜନତାଙ୍କର ଭିତରେ ଥିବା ବ୍ୟବଧାନ ଦୂର କରିବା ଲାଗି ସରକାର ଅହରହ କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବାକାଲିଠାନୁ ଫାଇଲେରିଆ ନିରାକରଣ ଆଉ କ୍ରିମିନାସନ ଲାଗି ଦିଆଯିବା ଉସୁ ଆଉ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ପରୀକ୍ଷା ଲାଗି ଆଇବାକାଲିଠାନୁ କେନ୍ଦ୍ରମାନଙ୍କେ ପଠାଯିବା ପ୍ରଶ୍ନପତ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।